श्रीमद्भागवतम चतुर्थ स्कंद दशम अध्याय श्लोक 30 मुने उच्च अवतान पाद भगवान तव सर्व धन्वान् अवतान पाद भगवान तव सर्व धन्वान् देव कुनती अवनता अतिहरो विपख्यान देव कुनती अवनता अतिहरो विपख्यान जन्नाम धेयम अविदाय निशम्य चाधा जन्नाम धेयम अविदाय निशम्य चाधा लोको अंत सातरति दुस्तरमंग मृत्युम लोको अंत सातरति दुस्तरमंग मृत्युम अवतान पाद भगवान तव सर्व धन्वान् देव कुनती अवनता अतिहरो विपख्यान जन्नाम धेयम अविदाय निशम्य चाधा लोको अंतसातरति दुस्तरमंग मृत्युम गोटे पेज अच्छे गोटे पेज दीटाग हाँ कौन कर दीटा जगह अनुभव पड़ो ना मन चुह अवतान पाद भगवान तव सर्व धन्वान् देव किनती अवनता अर्थ्यहरो विपख्यान जन्नाम धेयम अभिधाय निशम्य चाधा लोकों सातरति दुष्कर्मंग मृत्यु उल्टी दो ना उल्टी हो अवतान पाद भगवान तव सर्व धन्वान् देव कुनती अवनता अतिहरो विपख्यान जन्नाम धेयम अभिधाय निशम्य चाधा लोकों सतरति दुष्कर्मंग मृत्यु अवतान पाद भगवान तव सर्व धन्वान् देव कुनती अवनता अतिहरो विपख्यान जन्नाम नम देव विदाय निशम्य चाधा लोकांत सातरति दुष्कर्मंग मृत्यु आदि वस्तु भक्त सदन बंद मातृबंद पुरुषोत्तम मास आज पंचम दिवस आम आज चतुर्थ भागवत महाभगवान नाम महात्मा बर्णना करे तेणु चतुर्थ स्कंदर 30 अध्याय दशम अध्याय कथा ये कथि कहचे यहाँ मुनि मान सब कही मुनि मुनि उच्च तेणु से कहते अवतान पाद अवतान पाद पुत्र होती ध्रुव अवतान पाद उतान पाद स्वामी मन कनिष्ठ पुत्र आम गत काली देवहूति कथा ये मनु स्वामी मन तीन कन्या दुई पुत्र तीन कन्या देवहूति आकृति और प्रसूति ଏବଂ ଦୁଇ ପୁତ୍ର ଅଛନ୍ତି, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ପ୍ରିୟବ୍ରତ, ତାଙ୍କ ବିଷୟରେ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯିବ, ଏବଂ କନିଷ୍ଠ ପୁତ୍ର ହେଉଛନ୍ତି ଉତ୍ତାନପାଦ, ଯାହାଙ୍କ ପୁତ୍ର ହେଉଛନ୍ତି ଧ୍ରୁବ। ଉତ୍ତାନପାଦଙ୍କ ଦୁଇ ପୁତ୍ର ଥିଲେ, ଧ୍ରୁବ ହେଉଛନ୍ତି ଜ୍ୟେଷ୍ଠ ପୁତ୍ର, ଆଉ ଗୋଟିଏ ପୁତ୍ର ହେଉଛନ୍ତି କ'ଣ ତା ନା ଉତ୍ତମ, ଧ୍ରୁବ ଏବଂ ଉତ୍ତମ ନା କ'ଣ ତା ନା ଉତ୍ତମ ଉତ୍ତମ ହଁ ଉତ୍ତମକୁ ବହୁତ ବଢ଼ିଆ ଘଟଣା ଅଛି ସବୁ ହେଇଛି। ଯାହା ବି ହେଉ, ଧ୍ରୁବ ଛୋଟ ପିଲା, ପାଞ୍ଚ ବର୍ଷର ପିଲା, ବେଶୀ ବୟସ ତାକୁ ହେଇନାହିଁ, ପାଞ୍ଚ ବର୍ଷର ପିଲା, ବିବାହ ତାହା ଏ ସୁନୀତି ଏବଂ ସୁରୁଚି ଦୁଇ ଜଣ ଦୁଇ ପତ୍ନୀ ଥିଲେ ଉତ୍ତାନପାଦଙ୍କର। ସୁନୀତି ହେଉଛନ୍ତି ଜ୍ୟେଷ୍ଠ ପତ୍ନୀ, ସୁନୀତି ବହୁତ ସୁନ୍ଦର ନୀତି ତାଙ୍କର ରହିଛି, ଆଉ କନିଷ୍ଠ ଯିଏ ଥିଲେ କନିଷ୍ଠା ସିଏ ହେଉଛନ୍ତି ସୁରୁଚି, ଭଲ ଖାଦ୍ୟ ଖାଇ ସୁରୁଚି। କିନ୍ତୁ ଉତ୍ତାନପାଦ ଯେଉଁ କନିଷ୍ଠା ଯିଏ ପତ୍ନୀ ରହିଛନ୍ତି ତାଙ୍କ ପ୍ରତି ବେଶୀ ଆସକ୍ତ ଥିଲେ, ଏବଂ ତାଙ୍କର ଯେଉଁ ପୁତ୍ର ଥିଲା ଉତ୍ତମ, ଉତ୍ତମକୁ ବେଶୀ ଶ୍ରଦ୍ଧା କରୁଥିଲେ, ଜ୍ୟେଷ୍ଠ ପୁତ୍ର ଧ୍ରୁବକୁ ପଚାରୁନଥିଲେ। ଆଉ ବିଶେଷ ଭାବରେ ଯେଉଁ ସୁରୁଚି ବିଶେଷ ଭାବରେ ଧ୍ରୁବକୁ ବେଶୀ ଦ୍ୱେଷ କରୁଥିଲେ, କାହିଁକି ନା ଇଏ ଜ୍ୟେଷ୍ଠ ପୁତ୍ର, ରାଜାଙ୍କ ପରେ ରାଜା ହେବେ ସିଏ ହେଉଛନ୍ତି ଜ୍ୟେଷ୍ଠ ପୁତ୍ର ରାଜା ହେବେ, ସେଥିପାଇଁ ତାଙ୍କ ପ୍ରତି ଦ୍ୱେଷ ଥିଲା, ଦ୍ୱେଷ ଥିଲା। ସ୍ଲୋ କରିଦେ ସ୍ଲୋ କରିଦେ ସାଉଣ୍ଡ। ତେଣୁ ତାପରେ ଏଇସବୁ କଥା ବହୁତ ଘଟଣା ଅଛି। ଏଭଳି ଭାବରେ ଥରେ ଉତ୍ତାନପାଦ ରାଜା ହୋଇଥିଲେ, ଜ୍ୟେଷ୍ଠ ପୁତ୍ର ରାଜା ହେବା କଥା, ସ୍ୱାମୀମାନଙ୍କର ଜ୍ୟେଷ୍ଠ ପୁତ୍ର ସବୁ ପ୍ରିୟବ୍ରତ, ସେ ରାଜା ନ ହୋଇକରି କନିଷ୍ଠ ପୁତ୍ର ରାଜା ହେଲେ କାହିଁକି ନା ଜ୍ୟେଷ୍ଠ ପୁତ୍ର ପ୍ରିୟବ୍ରତ ସିଏ ହେଉଛନ୍ତି ନାରଦ ମୁନିଙ୍କର ଶିଷ୍ୟ, ତେଣୁ ସେ ସଂସାରରେ ରହିବା ପାଇଁ ଚାହିଁଲେ ନାହିଁ, ସନ୍ନ୍ୟାସ ଆଶ୍ରମ ଗ୍ରହଣ କଲେ। ତାପରେ ସେ ପୁଣି ଆସିବେ ସଂସାରକୁ ଆସିବେ, ତୁମ ପତ୍ର ସ୍କନ୍ଧ ତାଙ୍କ କଥା ଆସିବ। ତେଣୁ ଉତ୍ତାନପାଦ ରାଜା ହେଲେ, ଏବଂ ଉତ୍ତାନପାଦ ରାଜା ହୋଇକି ତାଙ୍କର କନିଷ୍ଠା ପତ୍ନୀ ପ୍ରତି ଏତେ ଆସକ୍ତି ଥିଲେ, ଧ୍ରୁବକୁ ସବୁବେଳେ ସେ ସୁରୁଚି ସବୁବେଳେ ବିତ୍ୱେଷ କରୁଥିଲେ, ଗୁଣା କରୁଥିଲେ। ଏସବୁ ଭାବରେ ଥରେ ପିତା ରାଜା ସିଂହାସନ ବସିଛନ୍ତି, ସଭାରେ ନୁହଁ ଗୃହରେ, ଗୃହ ଭିତରେ ବସିଛନ୍ତି, ଉଚ୍ଚ ଆସନ ରହିଛି ତାଙ୍କର, ଆଉ ପୁଅକୁ ବସି ଗେଲ କରୁଛନ୍ତି, ଉତ୍ତମକୁ ବେଲ କରୁଛନ୍ତି। ସେ ସମୟରେ ଛୋଟ ପିଲା, ଇଏ ମଧ୍ୟ ଛୋଟ ପିଲା ପାଞ୍ଚ ବର୍ଷ, ସେ ଆଉ ଟିକେ କମ୍, ଆଉ ଟିକେ କମ୍ ବୟସ, ଚାରି ବର୍ଷ କି ତିନି ବର୍ଷ ଏଭଳି ଭାବରେ ହେଇଥିବ। କିନ୍ତୁ ସିଏ ଚାହିଁଲା ମୁଁ ମଧ୍ୟ ପିତାଙ୍କ କୋଳରେ ବସିଲି, ପିଲାମାନଙ୍କ ଭିତରେ ସବୁବେଳେ ତାଙ୍କର ହେଉଛି କମ୍ପିଟିସନ୍, ଗୋଟେ ପିଲା ଯଦି ଇଏ କରିବ ସେ ମୁଁ ସେଇଟା କରିବି, ସେ ତ ପାଖାପାଖି ବୟସ ହେଇଥିଲେ, ଏଇଭଳି ଭାବେ ତାଙ୍କ ଝଗଡ଼ା ଚାଲିବ, ଇଏ ବସି କୋଳରେ ବସି ଇଏ ମୁଁ ମଧ୍ୟ ବସି କହିକିରି ସେ ଚେଷ୍ଟା କରୁଛି, ସେ ଉଠିପାରୁନାହିଁ, ବହୁତ ଉଚ୍ଚା ଆସନରେ ଛୋଟ ପିଲା। ଆଉ ମା ସେଠି ଅଛନ୍ତି, ମାଆଙ୍କର ଅଲଗା ଆସନ ରହିଛି, ସିଏ ତାକୁ ବହୁତ ପ୍ରକାର ଏଭଳି ଅପମାନ ସୃଷ୍ଟ କଥା କହିଲେ, ଏଭଳି ଅପମାନ ସୃଷ୍ଟ କଥା କହିଲେ ଛୋଟ ପିଲା ହେଲେ କ'ଣ ହେବ, ତାଙ୍କୁ ବହୁତ ବାଧା, ତାଙ୍କୁ ବହୁତ କ୍ରୋଧ ଆସିଲା, କ୍ରୋଧ ଆସି କାନ୍ଦି 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 କରି ମାଆଙ୍କୁ ଆଉ କିଛି କହୁନାହାନ୍ତି, ଅନ୍ୟମାନେ କହିଲେ ଏଇଭଳି ଭାବରେ ସୁରୁଚି କହିଲେ ତାଙ୍କୁ, ତେଣୁ ମାଆ କହିଲେ ତୁମର ସୁରୁଚି ତୁମର ବିମାତା ହେଲେ ମଧ୍ୟ ସେ ଯାହା କହିଛନ୍ତି କିଛି ମିଥ୍ୟା ଭୁଲ କହିନାହାନ୍ତି, ସେ ଭଗବାନଙ୍କ ଶରଣରେ ଗଲେ ତୁମର ସମସ୍ତ କାମନା ପୂର୍ଣ୍ଣ ହେବ। ତେଣୁ ପାଞ୍ଚ ବର୍ଷର ବାଳକ ରାଜ୍ୟ ସାର ଛାଡ଼ି ଦେଇ ପଳାଇଗଲେ, ମା କହିଲେ ଭଗବାନଙ୍କ ଶରଣ ନା, ଭଗବାନ କେଉଁଠି ଅଛନ୍ତି ନା, ମୁଁ ଶୁଣୁଛି ଭଗବାନ ପାଇବା ପାଇଁ ଲୋକମାନେ ଯାଆନ୍ତି ଜଙ୍ଗଲକୁ, ତେଣୁ ସେ ଚାଲିଲେ ଜଙ୍ଗଲକୁ। ଛୋଟ ପିଲା, ଆମେ ଚିନ୍ତା କରିପାରିବା, ଯାହା ବି ହଉ, ଏଇଭଳି ଭାବରେ ନାରଦ ମୁନିଙ୍କ ସହ ଦେଖା ହେଇଗଲା। ଆମେ ଯେତେବେଳେ ଭଗବାନ ପାଇବା ପାଇଁ ଚାହୁଁଛେ, ଭଗବାନ ବ୍ୟବସ୍ଥା କରିବେ, ଜଣେ ଗୁରୁଙ୍କୁ ପ୍ରେରଣ କରିବେ, ଆମେ ସେମାନେ ସେମାନେ ଗୁରୁ ଗ୍ରହଣ କରିଛେ, ଏ ଭଗବାନଙ୍କ ବ୍ୟବସ୍ଥାରେ ଏଇଟା ହେଇଛି। ଆମେ ଚାହିଁଥିଲେ ଗୁରୁଗ୍ରହଣ ଭଗବାନ ବିଷୟ ଜାଣିବା ପାଇଁ, ଭଗବାନ ଶରଣ ଯିବା ପାଇଁ, ତେଣୁ ଭଗବାନ ବ୍ୟବସ୍ଥା କରି ଜଣେ ଗୁରୁଙ୍କୁ ପ୍ରେରଣା କରିଥିଲେ, ଆମେ ସବୁ ଗୁରୁ ପ୍ରାପ୍ତ ହୋଇଛେ ଭଗବାନଙ୍କ ମାଧ୍ୟମରେ, ତେଣୁ ଭଗବାନ ମଧ୍ୟ ସେହିଭଳି ଭାବେ ବ୍ୟବସ୍ଥା କରିଥିଲେ। ଧ୍ରୁବଙ୍କ ପାଖରେ ନାରଦ ମୁନି ଆସି ପହଞ୍ଚିଗଲେ, କିଏ ଫୋନ୍ କରିନାହାନ୍ତି, କିଛି କୁହା ନାହିଁ, ଚିଠିପିଠି ନାହିଁ, କିଛି ନାହିଁ, ନାରଦ ମୁନି ଆସି ପହଞ୍ଚିଗଲେ, କିଏ କୁଆଡ଼େ ଯାଉଛି କ'ଣ ହେଉଛି କେମିତି ଜାଣିଲେ ନାରଦ ମୁନି, ଭଗବାନ ସବୁକିଛିର ଅନ୍ତରରେ ରହିଛନ୍ତି। ନାରଦଙ୍କୁ ପ୍ରେରଣ କଲେ, ନାରଦ ମୋତେ ହୃଦୟରେ ସେ ପ୍ରେରଣା ଦେଲେ। ନାରଦ ଆସି ପହଞ୍ଚିଗଲେ, ବାଟରେ ଦେଖା ହେଇଗଲା, ଜଙ୍ଗଲକୁ ଯାଉଛନ୍ତି ବାଟରେ, ପଚାରୁଛନ୍ତି ଧ୍ରୁବ କୁଆଡ଼େ ଯାଉଛୁ ବାପା, ଛୋଟ ପିଲା ତୁ କୁଆଡ଼େ କୁଆଡ଼େ ଯାଉଛୁ, ଏଇଭଳି ଭାବରେ ବହୁତ କଥା ଅଛି। ଯାହା ବି ହେଉ, ଏଇଭଳି ଭାବରେ ନାରଦ ମୁନି ତାଙ୍କୁ ଜ୍ଞାନ ଦେଲେ, ତାଙ୍କୁ ମନ୍ତ୍ର ଦେଲେ, ଓଂ ନମୋ ଭଗବତେ ବାସୁଦେବାୟ, ଏଇଭଳି ଭାବରେ ମନ୍ତ୍ର ଦେଲେ। ମନ୍ତ୍ର ଦେଇକରି 6 ମାସରେ ସେ ଭଗବାନ ପ୍ରାପ୍ତ ହୋଇଗଲେ। 6 ମାସରେ ଏଭଳି ଭାବରେ ଇଏ କଲେ, ଯେଉଁ ତପସ୍ୟା କଲେ, ପ୍ରଥମେ 3 ଦିନରେ ଗୋଟେ ଥର ଲେଖା ଖାଇଲେ କ'ଣ କଲେ ନା, ଏଇ ଫଳ ଫଳ ଯାହା ତିନିଟା ଖାଇଲେ, ତା ପର ମାସରେ 6 ଦିନରେ ଥର ଲେଖା ଖାଇଲେ, ଏ ପତ୍ର ପତ୍ର କରି ଖାଇଲେ, ଶୁଖିଲା ପତ୍ର ଇତ୍ୟାଦି। ତୃତୀୟ ମାସରେ 9 ଦିନରେ ନା କେତେ, 9 ଦିନ ନା 12 ଦିନରେ କରିକିରି ଜଳପାନ କରି ରହିଲେ, ଏସବୁ ରହି ଚତୁର୍ଥ ସ୍କନ୍ଧରେ ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। ତୃତୀୟ ଦିନରେ 9 ଦିନରେ ଥରେ ଲେଖା ଜଳପାନ କରି ରହିଲେ। ଦେଖନ୍ତୁ ଛୋଟ ପିଲା, ଆମେ ଚିନ୍ତା କରିପାରିବା ଭଗବାନ ପାଇଁ କେତେ ସେ ତ୍ୟାଗ କରିଛନ୍ତି। ଦେଖନ୍ତୁ ଭଗବାନ ସେଇଭଳି ଭାବେ ଶକ୍ତି ଦେବେ, ଭଗବାନ ପ୍ରାପ୍ତ ହେବା ପାଇଁ ଆମେ ଯଦି ଚେଷ୍ଟା କରୁଛେ, ଭଗବାନ ସେଇଭଳି ଭାବେ ବ୍ୟବସ୍ଥା କରିବେ। ଦଦାମି ବୁଦ୍ଧି ଯୋଗଂ ତମ ଜେନ ମାମ ପଜାନ୍ତି ତେ, ଭଗବତ ଗୀତାରେ ଭଗବାନ କହିଲେ, ଯେଉଁମାନେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛନ୍ତି, ଭଗବାନ ସେଇଭଳି ଭାବରେ ବୁଦ୍ଧି ଦିଅନ୍ତି, ଯାହାଫଳରେ କି ଆମେ ଭଗବାନଙ୍କୁ ପ୍ରାପ୍ତ ହେବା। ନହେଲେ ଆମେ ନିଜ ଚେଷ୍ଟାରେ କରିପାରିବା ନାହିଁ କିଛି। ଏ ଛୋଟ ପିଲା ହେଲେ ମଧ୍ୟ ଏଇଭଳି ଭାବରେ ତୃତୀୟ ଚତୁର୍ଥ ମାସରେ 12 ଦିନରେ ଥରେ କେବଳ ବାୟୁ ଅର୍ପଣ କଲେ, ବାୟୁ ଆମେ ଗୋଟିଏ ସେକେଣ୍ଡ ଯଦି ବାୟୁ ନ ନେବା ରହିପାରିବା ନାହିଁ। ସେ 12 ଦିନରେ ଥରେ ବାୟୁ ନେଇକି ରହିଲେ, ଏଭଳି ଶକ୍ତି ଭଗବାନ ପ୍ରଦାନ କରନ୍ତି, ଅଦ୍ଭୁତ ଶକ୍ତି ସିଏ ତାଙ୍କର ରହିଛି ଭଗବାନଙ୍କର। ଆଉ ଷଷ୍ଠ ମାସରେ ଯେତେବେଳେ ହେଇଗଲା, କ'ଣ କଲେ ନା, ଗୋଟିଏ ପାଦରେ, ପାଦରେ ଠିଆ ହେଇକି ରହିଲେ, 2 ପାଦ ନାହିଁ, ଏତେ ତପସ୍ୟା। ଦେଖନ୍ତୁ ଛୋଟ ପିଲା, ଭଗବାନ ଆଉ ରହିପାରିଲେ ନାହିଁ, ଭଗବାନ ପଳେଇ ଆସିଲେ। ଇଏ ଭଗବାନ ହେଉଛନ୍ତି ସେ ଭଗବାନ ଯେ କୃଷ୍ଣ ହେଇକିରି ଆସିଥିଲେ, ତୃତୀୟ ଥର ପାଇଁ କୃଷ୍ଣ ହେଇଥିଲେ, ଦ୍ୱିତୀୟ ଥର ସେ ହେଇଥିଲେ ବାମନ ଦେବ, ପ୍ରଥମ ଥର ସେ ହେଇଥିଲେ କୃଷ୍ଣଗର୍ଭ। ସେହି କୃଷ୍ଣଗର୍ଭ ହରି ଭଗବାନ ତାଙ୍କୁ ଦର୍ଶନ ଦେବା ପାଇଁ ଆସିଲେ, ତାଙ୍କୁ ଧ୍ରୁବ ଲୋକ ପ୍ରଦାନ କରିଛନ୍ତି, ଏଇଭଳି ଭାବରେ କଥା ସବୁ ରହିଛି, ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ସେ ତାପରେ ଧ୍ରୁବ ରାଜା ହେଲେ, ଉତ୍ତାନ ପାତ ପୁଅକୁ ପାଇକରି ତାକୁ କୁଣ୍ଢେଇ ପକାଇଲେ, ଯେ ଭଗବାନଙ୍କୁ ଦର୍ଶନ କରିଛନ୍ତି, ବହୁତ କଥା ରହିଛି ସେ ଲୀଳା, ଏସବୁ ରହିଛି, ଆମେ ବର୍ଣ୍ଣନା କରିବାନି, ଆମେ ଏସବୁ କେଉଁଠି କହିବା, ଏତେ କଥା କାହିଁ କହିବା। ତେଣୁ ଏଇ ଯେଉଁ ରହିଛି ଉତ୍ତାନ ପାତ, ଯେ ପତ୍ନୀ ପତି ଏତେ ଆସକ୍ତି ଥିଲେ, ସଂସାର ତ୍ୟାଗ କରି ଛାଡ଼ିଦେଲେ, ପୁଅକୁ ରାଜା କରି, ଛୋଟ ପିଲା ରାଜା କରିଦେଇକି ଚାଲିଗଲେ ଭଗବାନଙ୍କ ଆରାଧନା ପାଇଁ। ଏ ଭାଗବତ କ'ଣ ଦ୍ୱିତୀୟ ସ୍କନ୍ଧରେ ସପ୍ତମ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇ, ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ପ୍ରତ୍ୟେକ ଅଧ୍ୟାୟରେ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏମାନେ ସବୁ ଭଗବାନ ପ୍ରାପ୍ତ ହୋଇଛନ୍ତି, ଉତ୍ତାନ ପାଦ ମଧ୍ୟ ଭଗବାନ ପ୍ରାପ୍ତ ହୋଇଛନ୍ତି। ତେଣୁ ଏଇଭଳି ଭାବରେ ସବୁ ରହିଛନ୍ତି। ତାଙ୍କର ଯେଉଁ ଜ୍ୟେଷ୍ଠ କନିଷ୍ଠ ଭ୍ରାତା ଥିଲେ ଉତ୍ତମ, ଉତ୍ତମକୁ ଯକ୍ଷମାନେ ମାରିଦେଲେ, କୌଣସି କାରଣରୁ ଉତ୍ତମ ତାଙ୍କର ଯୁଦ୍ଧ ହେଲା, ଯକ୍ଷମାନେ ତାଙ୍କୁ ମାରିଦେଲେ। ଯକ୍ଷମାନଙ୍କର ମୁଖ୍ୟ ହେଉଛନ୍ତି କୁବେର, କୁବେର ହେଉଛନ୍ତି ଭଗବାନଙ୍କ ଜଣେ ବିଭୂତି। ତେଣୁ ଯକ୍ଷମାନଙ୍କୁ ଯେତେବେଳେ ମାରିଦେଲେ, ଧ୍ରୁବ ଆସିଲେ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ, ଧ୍ରୁବ ଆସିଛନ୍ତି ଯୁଦ୍ଧ କରିବା ପାଇଁ। ଯୁଦ୍ଧ କରିବା ଆସିବା ସମୟରେ ଯକ୍ଷମାନେ ସବୁ ବହୁତ ପ୍ରକାର ତାଙ୍କର ସବୁ ସରମ ଛାଡ଼ିକରି ତାଙ୍କୁ ସବୁ ପୋତି ପକାଇଲେ ଧ୍ରୁବଙ୍କୁ। ଏହି ଅବସ୍ଥାରେ ଏହି ସମୟର କଥା ମୁନିମାନେ ଆସି ଧ୍ରୁବଙ୍କୁ ଏହି ଶ୍ଲୋକଟି କହୁଛନ୍ତି, ଧ୍ରୁବଙ୍କୁ ଆସି ଏହି ଶ୍ଲୋକଟି କହୁଛନ୍ତି, ଉତ୍ତାନ ପାଦ ଭଗବାନ ତବ ସାଙ୍ଗ ଧନ୍ୱା, ହେ ଉତ୍ତାନ ପାଦଙ୍କ ପୁତ୍ର, ତୁମେ 5 ବର୍ଷରେ ଭଗବାନ ପ୍ରାପ୍ତ ହୋଇଥିଲ, ଭଗବାନ ତବ ସାଙ୍ଗ ଧନୁ, ଭଗବାନ ଯିଏକି ସାଙ୍ଗ ଧନୁ, ତାଙ୍କର ଧନୁର ନାମ ହେଉଛି ସାଙ୍ଗ ଧନୁ। ଆମେ ଶୁଣୁଥିଲୁ ସକାଳେ କେମିତି ଭଗବାନ ଗୋଟିଏ କି ଅଧକ୍ଷଣରେ କୋଟି କୋଟି ସ୍ୱରକୁ ଛାଡ଼ୁଥିଲେ, 50 ଲକ୍ଷ ସୈନ୍ୟକୁ ହତ୍ୟା କରିଥିଲେ, ଭଗବାନ ସାଙ୍ଗ ଧନୁର ଏଭଳି ଶକ୍ତି ରହିଛି, ଭଗବାନ କରିଲା। ଆମର ସୌଭାଗ୍ୟ ସେସବୁ ବର୍ଣ୍ଣନା କରୁଛେ, ଶ୍ରବଣ କରୁଛେ, କୀର୍ତ୍ତନ କରୁଛେ ଇତ୍ୟାଦି। ତେଣୁ ଏ ଯେଉଁ ସାଙ୍ଗ ଧନୁ ଦେବ କ୍ଷୀଣତି ଅବନତା ଆର୍ତିହାର ବିପକ୍ଷା, ଭଗବାନ ସାଙ୍ଗଧନରେ କି ତମର ଆର୍ତ୍ତି ତମର ଅବନତା ଆର୍ତ୍ତି ହର ବିପକ୍ଷାନ୍, ଯେଉଁମାନେ ଅସୁର ସ୍ୱଭାବ ସମ୍ପର୍କ ବ୍ୟକ୍ତି ସେମାନେ ଅବନତା, ଭଗବାନ ପାଖରେ ନତ ହେବେ ନାହିଁ, ଭଗବାନ ପ୍ରଣାମ କରିବେ ନାହିଁ। ଅର୍ଜୁନ ଏ ଗୋଟିଏ ଶୋକ କହିଛନ୍ତି ଭଗବତ ଗୀତାରେ ଏକାଦଶ ଅଧ୍ୟାୟ ରହିଛି, କସ୍ମାତ୍ ତେନ ନମେରନ୍ ମହାତ୍ମନ୍ ଗରିଅସି ବ୍ରହ୍ମଣ ପିଆଦି କର୍ତ୍ତେ ଅନନ୍ତ ଦେବେଶ ଦେବ ଜଗନ୍ନିବାସ, ଏଭଳି ଗୋଟେ ଶ୍ଳୋକର ଅଛନ୍ତି। ଷୋହଳଟି କାରଣ ରହିଛି କାହିଁକି ଆମେ ଭଗବାନ ପ୍ରଣାମ କରିବା, ଷୋହଳଟି ଦୁଇଟି ଶ୍ଳୋକରେ ଏଇଟା କୁହାଯାଉଛି, ଷୋହଳଟି କାରଣ ରହିଛି, କିନ୍ତୁ ତଥାପି ଲୋକମାନେ ଭଗବାନ ପ୍ରଣାମ କରୁନାହାନ୍ତି। ତେଣୁ ସେ କଥା ସେ କହିଲେ, କସ୍ମାତ୍ ତେନ ନମେରନ୍ ମହାତ୍ମନ୍ ଘରିଏ ସେ ବ୍ରହ୍ମଣ ପିଆଦି କର୍ତ୍ତେ ଅନନ୍ତ ଦେବେଶ ଜଗନ୍ ନିବାସ ତୁମ ତୁମାରି ଦେବ ପୁରୁଷ ପୁରାଣ ତମସ ବିଶ୍ୱାସ ପରମାଙ୍ଗିଧାନ ବେତାସ ବେଦ୍ୟଂ ଚ ପରଞ୍ଚ ଧାନ ତୟା ତମ ବିଶ୍ୱ ମନାନ୍ତ ରୂପ। ଷୋହଳଟି କାରଣ ରହିଛି ଭଗବାନ ପ୍ରଣାମ କରିବାର, ତଥାପି ଲୋକମାନେ ପ୍ରଣାମ କରୁନାହାନ୍ତି। ଅବନତା ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ବା ଯେଉଁମାନେ ମୂର୍ଖମାନେ ବା ଯେଉଁମାନଙ୍କର ଜ୍ଞାନ ମାୟା ଦ୍ୱାରା ଅପହରଣ ହୋଇକି ଯାଇଛି ବା ଯେଉଁମାନେ କ'ଣ ନମା ଦୁଷ୍କୃତିନ ମୁଢ଼ା ନରାଧମ ଏମାନେ ସବୁ ଭଗବାନଙ୍କ ଶରଣରେ ଯିବେ ନାହିଁ, ଅବନତା ଭଗବାନ ପାଖରେ ନତ ହେବେ ନାହିଁ। ତେଣୁ ଭଗବାନ ଅବନତା ଦେବ କିଣନ୍ତି ଅବନତା ଆର୍ଥର ବିପକ୍ଷା, ତେଣୁ ତୁମର ଯେଉଁ ବିପକ୍ଷ ଯେଉଁ ତୁମ ପ୍ରକାର ବିଭିନ୍ନ ପ୍ରକାର ତୁମକୁ ଦେଇଛନ୍ତି ସରକାର ମାରୁଛନ୍ତି ଇଏ କରୁଛନ୍ତି, ଭଗବାନ ତୁମର ଆର୍ତ୍ତିକୁ ହର କରିବେ, ଆର୍ତ୍ତିକୁ ହରଣ କରିବେ। ତୁମେ ଭଗବାନଙ୍କ ଶରଣରେ ଯାଇଛ ତେଣୁ ଭଗବାନ ତୁମେ ତୁମର ଦୁଃଖକୁ ହରଣ କରିବେ। ସେ ଭଗବାନ ସାର୍ବଧନୁଆ ଦେବ କିଣନ୍ତି, ସେ ନଷ୍ଟ କରନ୍ତି ତୁମର ଦୁଃଖକୁ, ଆର୍ତ୍ତିହର ବିପକ୍ଷା ଜେନ୍ନାମ ଧ୍ୟେୟ। ସେ ଭଗବାନ ନାମର ମହାତ୍ମା, ବର୍ତ୍ତମାନ ସାରା ପୃଥିବୀରେ ନାମର ମହାତ୍ମ୍ୟ ଚାଲିଛି, ତେଣୁ ଆମେ ସେଥିପାଇଁ ପ୍ରତି ସ୍କନ୍ଦରେ ଗୋଟିଏ ଗୋଟିଏ ନାମର ମହାତ୍ମ୍ୟ ନେଉଛେ। ଏ ଚତୁର୍ଥ ସ୍କନ୍ଦର ନାମର ମହାତ୍ମ୍ୟ, ଚତୁର୍ଥ ଦିବସରେ ଆମେ କହିଲେ, କାଲି ପଞ୍ଚମ ଦିବସରେ ପଞ୍ଚମ ସ୍କନ୍ଦର କହିବା, ଏଇଭଳି ବାରଟି ସ୍କନ୍ଦର ରହିଛନ୍ତି, ଆମେ ସାତ ଦିନ କହିବା ବେଶୀ କହିବା ନାହିଁ, ବା ଆମ ବିଭାଷରେ ସେ ମଧ୍ୟ କହିପାରନ୍ତି ଯେ ବି ହଉ। ତେଣୁ ଏ ଯେଉଁ କହୁଛନ୍ତି ଦେ ଜନ ନାମ ଧ୍ୟେୟ, ଭଗବାନଙ୍କ କଥା ଛାଡ଼ନ୍ତୁ, ଭଗବାନଙ୍କ ନାମ ଯଦି ଧ୍ୟାନ କରିବେ, ଆମେ ପ୍ରଥମ ସ୍କନ୍ଦ ଶୁଣିଲେ ପ୍ରଥମ ଅଧ୍ୟାୟରେ ନାମର ମହାତ୍ମା କୁହାଗଲା, ଆପନ ସଂସ୍କୃତି ଘୋରା ଜନ୍ନାମ ବିବଶ ଗୁଣା, କେବଳ ନାମକୁ ଯେ ବିବଶ ଭାବରେ ଗୁଣ ଗୁଣି ମାନେ ସ୍ମରଣ କରିଦେବ, ତାକୁ ଯମରାଜ ମହାକାଳ ବି ଭୟ କରିବ, ଭଗବାନ ସହିତ ତାଙ୍କର ତଫାତ୍ ନାହିଁ ନାମ। ଏବଂ ଦ୍ୱିତୀୟ ସ୍କନ୍ଦରେ ଶୁଣିଲେ ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ସ୍ୱତବ୍ୟ ପ୍ରତିତବ୍ୟସ୍ଥ ସ୍ମର୍ତ୍ତବ୍ୟ ଇଚ୍ଛତା ଭୟମ୍ ଏତ ନିର୍ମାନ ଇଚ୍ଛତା ମୁକ୍ତ ଭୟମ୍ ଯୋଗୀନାମ ଉପନିର୍ଣ୍ଣିତ ହରେ ନାମାନୁକୀର୍ତ୍ତନମ୍। ଏ ତୃତୀୟ ସ୍କନ୍ଧରେ ଏ ଦ୍ୱିତୀୟ ସ୍କନ୍ଧର ପ୍ରଥମ ଅଧ୍ୟାୟ ଏଗାର ଶ୍ଳୋକରେ ଏଇଟା କୁହାଯାଇଥିଲା, ଆମେ ଗତକାଲି କହିଥିଲେ, ଏ ପରଦିନ କହିଥିଲେ। ତୃତୀୟ ସ୍କନ୍ଧ ଶୁଣିଲେ ଦେବହୂତି କହୁଛନ୍ତି ନାମର ମହାତ୍ମ୍ୟ, ଅହୋ ବଚତ୍ସୋ ପ୍ରଚତ୍ସୋ ଗରିଆନ୍ ଜୁହାଗ୍ରେ ବର୍ତ୍ତ ନାମ ତୁଭ୍ୟମ୍, ଏ ସବୁ ନଷ୍ଟ କରିଦେବ, ସବୁ ଦୁଃଖକୁ ଶୋକକୁ ନଷ୍ଟ କରିଦେବ ଭଗବାନ ନାମ। ଏଭଳି ଆଜି ଚତୁର୍ଥ ସ୍କନ୍ଦରେ କଥା ଶୁଣିବା ନାମର ମହାତ୍ମ୍ୟ, ଜନ୍ନାମ ଦେବ ଅଭିଧାୟ, ଭଗବାନଙ୍କ ଯେଉଁ ନାମ ରହିଛି ଅଭିଧାୟ, ରାମ କୃଷ୍ଣ ହରି ଇତ୍ୟାଦି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ଜନ୍ନାମ ଦେବ ଅଭିଧାୟ ନିଶ୍ଚୟ ଚାଧା। ଭଗବାନଙ୍କର ନାମକୁ ଏଭଳି ଶକ୍ତି ରହିଛି, ଏଇଟାକୁ ଯିଏ ଶ୍ରବଣ କରିବେ ବା କୀର୍ତ୍ତନ କରିବେ ସିଧାସଳଖ ସେମାନେ ଲୋକ ଅଞ୍ଜସା ଚରତି ଦୁଷ୍ଟରମଙ୍କ ମୃତ୍ୟୁ, ଲୋକମାନେ ବହୁତ ସହଜରେ ଅଞ୍ଜସା କହିଲେ ବହୁତ ସହଜରେ ଚରନ୍ତି ପାର ହେଇଯିବେ, ଦୁଷ୍ଟରମଙ୍କ ଯାହାକୁ କି ପାର ହେଇପାରନ୍ତି ନାହିଁ, ଇଏ ହେଉଛି ମୃତ୍ୟୁ, ଏଭଳି ରହିଛି ଦୁସ୍ତର ସାଗର ଭଳି, କି ପାର ହେଇପାରିବେନି ମୃତ୍ୟୁକୁ, ସମସ୍ତେ ଜାତ ସେହି ଧ୍ରୁବ ମୃତ୍ୟୁ, ଯିଏ ଜନ୍ମ ନେଉଛି ସେ ମୃତ୍ୟୁବରଣ କରୁଛି, କେହି ପାର ହେଇପାରିବେ ନାହିଁ, କିନ୍ତୁ ଯିଏ ଭଗବାନଙ୍କ ନାମର ଆଶ୍ରୟ ନେବ ସେ ବହୁତ ସହଜରେ ଲୋକ ଅଞ୍ଜସା କରନ୍ତି ଅଞ୍ଜସା ବହୁତ ସହଜରେ ପାର ହେଇଯିବେ ଦୁସ୍ତରମଙ୍କ ମୃତ୍ୟୁ। ଅଙ୍ଗ ଶବ୍ଦ ସମ୍ବୋଧନ କରୁଛନ୍ତି ଧ୍ରୁବଙ୍କୁ, ମୁନିମାନେ ଧ୍ରୁବଙ୍କୁ ଏତେ ଭଲ ପାଇଲେ ଅଙ୍ଗ ବି ସମ୍ବୋଧନ କରୁଛନ୍ତି, ହେ ଅଙ୍ଗ ହେ ପୁତ୍ର ତୁମେ ଏହାର ଅର୍ଥ ହେଉଛି ତୁମେ ସେ ନାରାୟଣ ଅସ୍ତ୍ରକୁ ବର୍ତ୍ତମାନ ସ୍ମରଣ କର। ନାରାୟଣ ଅସ୍ତ୍ର ଏ ଜଣେ ବିଶ୍ୱନାଥ ଚକ୍ରବର୍ତ୍ତୀ ତୁମେ ଭାଷାରେ କହିଛନ୍ତି କଥା। ନାରାୟଣ ଅସ୍ତ୍ରରେ ବର୍ତ୍ତମାନ ସମସ୍ତେ ମୃତ୍ୟୁବରଣ କରିବେ। ନାରାୟଣ ସେ ସମସ୍ତଙ୍କ ଏଇଭଳି ସବୁ ରହିଛି। ବହୁତ ସହଜରେ ଜଣେ ମୃତ୍ୟୁକୁ ପାର ହେଇଯିବ। ଦୁଷ୍ଟରମଙ୍ଗ ମୃତ୍ୟୁ ଏ ମୃତ୍ୟୁ ପାଇଁ କେତେ କ'ଣ ସବୁ ଚାଲିଛି। ବୈଜ୍ଞାନିକମାନେ ଚେଷ୍ଟା କରୁଛନ୍ତି ମୃତ୍ୟୁକୁ ପାର ହେବା ପାଇଁ, କେମିତି ମୃତ୍ୟୁ ନ ହେବା ଚେଷ୍ଟା କରୁଛନ୍ତି। କେତେ ଉଦ୍ଭାବନ କରୁଛନ୍ତି, କେତେ ପ୍ରାଇଜ୍ ନେଉଛନ୍ତି, କେତେ କ'ଣ କରୁଛନ୍ତି। କେହି ଜଣେ ଚେଷ୍ଟା କରୁଛି ମୃତ୍ୟୁ କେମିତି ନ ହେବ, କେହି କରୁଛି। କିନ୍ତୁ ଦେଖନ୍ତୁ ଆମ ଶାସ୍ତ୍ରରେ ସବୁ ରହିଛି କେମିତି ଆମେ ମୃତ୍ୟୁକୁ ପାର ହୋଇଯିବା। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ଏଷାମ ସମୁଦ୍ରତା ମୃତ୍ୟୁ ସଂସାର ସାଗରା ଭବାମି ନଚରାତ୍ମାତ ମୟା ବେଶିତ ଚେତ ସାମ। ଯାହାଙ୍କର ଚେତ ବା ମନ ଭଗବାନ ପାଖରେ ଆବେଶ ହୋଇକି ରହିଛି, ଭଗବାନ ତାଙ୍କୁ ମୃତ୍ୟୁ ସାଗର ଉଦ୍ଧାର କରିବେ। ଏଷାମ ସମୁଦ୍ରତା ମୃତ୍ୟୁ ସଂସାର ସାଗରା, ଆମେ ମୃତ୍ୟୁ ସାଗରରେ ପଡ଼ିଯାଇଛେ। ଉଭୁଟୁ ବହୁଛେ ଅଇ ନନ୍ଦ ତନୁଜ କିଙ୍କରଂ ପତିତଂ ମାଂ ବିଷମୀ ଭୁବାଂ ବୁଧୌ କୃପା ତମ ପାଦ ପଙ୍କଜ ସ୍ଥିତ ଦୁଇ ସଦୃଶଂ ବିଚିନ୍ତୟ। ଆମେ ଏଇ ମୃତ୍ୟୁ ସାଗର ପଡ଼ିକରି ଡାକୁଛେ, ପ୍ରଭୁ ଅଇ ନନ୍ଦ ତନୁଜ କିଙ୍କରଂ, ହେ ନନ୍ଦ ତନୁଜ, ହେ ନନ୍ଦଙ୍କର ପୁତ୍ର, ହେ କୃଷ୍ଣ ଆପଣଙ୍କ କିଙ୍କର ମୁଁ, ଅଇ ନନ୍ଦ ତନୁଜ କିଙ୍କର ପତିତଂ ମାଂ ବିଷମୀ ଭୁବାଂ ବୁଧୌ, ମୁଁ ଏଇ ଭବ ସାଗର ପଡ଼ିଯାଇଛି, ମୋର ପତିତ ହେଇଯାଇଛି। କୃପା ତମ ପାଦ ପଙ୍କଜ ସ୍ଥିତ ଧୂଳି ସଦୃଶଂ ବିଚିନ୍ତୟ, କୃପା କରି ଆପଣଙ୍କ ପାଦ ପଦ୍ମରେ ଧୂଳି ସେଭଳି ଆମକୁ ଗ୍ରହଣ କରନ୍ତୁ, ଏ ମୃତ୍ୟୁ ସାଗରରେ ଆମେ ପାର ହେବୁ। ଏଭଳି ବାହାର କଥା ମୃତ୍ୟୁ ଭଗବାନ ଲୋକ ଏଠି କହିଲେ ଲୋକ ଅଞ୍ଜସା କରନ୍ତି। ମୃତ୍ୟୁ ସାଗର ପାରେ ବହୁତ ଚେଷ୍ଟା କରିବା, ବହୁତ କଷ୍ଟ କରିବା, ସେ କରିବା ନା ବହୁତ ସହଜରେ ଭଗବାନ ନାମ ଦେଇକି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ହରେ ହରେ। ଏ ନାମ ନେବା ପାଇଁ କଷ୍ଟ, ଭଗବାନ ବିବାହ ଦେଇଛନ୍ତି। ଆମେ ଶୁଣୁଥିଲେ ନାମର ମହାତ୍ମା କେମିତି କହୁଥିଲେ, ଦେଖୁଛି ମାଙ୍କର ମା ଭଗବାନଙ୍କର ମା ଭୋବତ ସୁ ପ୍ରଚୁତ କରିବା, ଯିଏ ଭଗବାନ ନାମ ନେଉଛି ସେ ସବୁ କରିସାରିଛନ୍ତି। ଯୁବୁ ସଚିନାର୍ଯ୍ୟା ବ୍ରହ୍ମାନୁଚୁ ଇତ୍ୟାଦି ସବୁ କାର୍ଯ୍ୟ କରିସାରିଛନ୍ତି, ସେ ଭଗବାନ ନାମ ନେଉଛନ୍ତି। କେତେ ବଡ଼ ଦେବଭୂତି କହୁଛନ୍ତି, ଆଶ୍ଚର୍ଯ୍ୟ ଠାରୁ କେତେ ବଡ଼ ଆଶ୍ଚର୍ଯ୍ୟ ଏଇଟା, ଭଗବାନ ନାମରେ ଏତେ ଶକ୍ତି ରହିଛି। ଯେତେ ମହାପ୍ରଭୁ କହୁଛନ୍ତି, ନାମ ନାମ କାଳି ବୌଧା ନିଜ ସର୍ବଶକ୍ତି ସ୍ତ୍ରା ନିୟମିତ ସ୍ମରଣୀୟ ନାଳ ଯଥା ଖୁସି ତମ କୃପା ଭଗବାନ ନମାପି ଦୁଧେବ ବିଦ୍ୟୁଷୀ ମହାଜନ ନା ଅନୁରାଗ। ଭଗବାନଙ୍କର ନାମ ପ୍ରତି ଆମର ଅନୁରାଗ ଆସୁନାହିଁ, ଏଇଟା ଆମର ଦୁର୍ଭାଗ୍ୟ। ଭଗବାନ ନାମରେ କେତେ ଶକ୍ତି ରହିଛି, କେତେ ଶକ୍ତି ରହିଛି ଭଗବାନ ନାମରେ, ସବୁ ଶକ୍ତିରେ ଭଗବାନ ସବୁ ଶକ୍ତି ଦେଇଦେଇଛନ୍ତି ତାଙ୍କ ନାମରେ। ତେଣୁ ଏସବୁଟି କହୁଛନ୍ତି, ଯାହାଙ୍କର ନାମ ନେଲେ, ଯାହା ନାମ ଅଭିଧାୟ ଅଭିଧା ଅଭିଧା କହିଲେ ଏଇ ଯେଉଁ ନାମ ହରି କୃଷ୍ଣ ରାମ ଗୋବିନ୍ଦ ଇତ୍ୟାଦି ଅନେକ ନାମ ରହିଛି। ଅନନ୍ତ କୃଷ୍ଣର ନାମ ଅନନ୍ତ ମହିମା ନାରଦ ଆଦି ବ୍ୟାସ ଦେବ ଦିତେ ନାରେ ସୀମା, ଅନନ୍ତ କୃଷ୍ଣର ନାମ ରହିଛି। ତାକୁ କୃଷ୍ଣ ଭଲ ଲାଗିଲା ନାହିଁ ସେ ରାମ କହିବ, ରାମ ଭଲ ଲାଗିଲା ନାହିଁ ହରି କହିବ, ହରି ଭଲ ଲାଗିଲା ନାହିଁ ଗୋବିନ୍ଦ କହିବ। ହରେ ମୁରାରେ ମଧୁ କୈଟ ଭାରେ ଗୋପାଲ ଗୋବିନ୍ଦ ମୁକୁନ୍ଦ ସୌରେ ଜଗେଶ ନାରାୟଣ କୃଷ୍ଣ ବିଷ୍ଣୁ ନିରାଶ୍ରୟ ମା ଜଗଦୀଶ ରକ୍ଷ। ଦ୍ୱାପର ଯୁଗର ହେଉଛି ତାରାଗଣ ମନ୍ତ୍ର, ହରେ ମୁରାରେ ମଧୁ କୈଟ ଭାରେ। ଭଗବାନଙ୍କ କେତେ ନାମ ରହିଛି, ଭଗବାନ କୃପା କରି ସବୁ ତାଙ୍କ ନାମରେ ସବୁ ଶକ୍ତି ଦେଇଦେଇଛନ୍ତି। ଭଗବାନ ଯେତିକି ଶକ୍ତି ରହିଛି ଆମେ କଳ୍ପନା କରିପାରିବା ନାହିଁ, କେତେ ଅଛି ଭଗବାନଙ୍କ ଶକ୍ତି। ଭଗବାନଙ୍କର ଏଭଳି ଖାଲି ଶକ୍ତି ଅଛି, ଜଣଙ୍କ ବହୁତ ବଡ଼ ଶକ୍ତି ଅଛି, କିନ୍ତୁ ସେ ଆମେ ପଚାରିବେ ନାହିଁ, ତାହେଲେ ଆମର କ'ଣ ଲାଭ ସେ ଭଗବାନ। କିନ୍ତୁ ଯାହାର ଶକ୍ତି ରହିଛି ଏ ଶକ୍ତିଟାକୁ ଦୁରୁପଯୋଗ କରୁଛି ସିଏ, କିନ୍ତୁ ଭଗବାନଙ୍କ ଏତେ ଶକ୍ତି ଅଛି କିନ୍ତୁ ସିଏ ସମସ୍ତଙ୍କର କେମିତି ଉପକାର କରି ଭଗବାନ ସବୁ ଚେଷ୍ଟା କରୁଛନ୍ତି। ଭଗବାନଙ୍କର ଏତେ ଶକ୍ତି ଥାଇ ଆମେ ଯଦି ଭଗବାନଙ୍କୁ ଡାକିବା ଭଗବାନ ସବୁ ସାହାଯ୍ୟ କରିବେ। ଭଗବାନ କାହିଁକି ବସିଛନ୍ତି କେତେବେଳେ କ'ଣ ଆମର ଆନନ୍ଦବର୍ଦ୍ଧନ ପ୍ରଭୁ ବା ଗୌରବନ ପ୍ରଭୁ କେତେବେଳେ ମୋତେ ଡାକିବ ସରଳ ଯିବ ମୁଁ ତାକୁ ରହିବି ଉଦ୍ଧାର କରିବି ଏଇଭଳି କଥା ଭଗବାନ ଅପେକ୍ଷା କରି ବସିଛନ୍ତି। ଆମେ ତାକୁ ପଚାରୁନି ଆମେ ତାଙ୍କ ମୁଖ ବୁଲେଇକି ରହିଛେ କିନ୍ତୁ ଭଗବାନ ଅପେକ୍ଷା କରିଛନ୍ତି କେତେବେଳେ ଦୁଇଟି ଉପନିଷଦରେ ଶୋକଟି ରହିଛନ୍ତି ଧା ସଜୁଜା ସୁପର୍ଣ୍ଣା ଗୋଟିଏ ବୃକ୍ଷରେ ଦୁଇଟି ଯାକ ପକ୍ଷୀ ଅଛନ୍ତି ଗୋଟିଏ ହେଉଛି ଜୀବ ଗୋଟିଏ ହେଉଛି ବ୍ରହ୍ମ ଏଭଳି ଭାବେ ରହିଛି। ତେଣୁ ଏ ଶ୍ଳୋକରେ ଭଗବାନ ମହାରାଜ କହୁଛନ୍ତି ଯେ ଭଗବାନ ସର୍ବଦା ତାଙ୍କର ଭକ୍ତଙ୍କୁ ସୁରକ୍ଷା ଦେଇଥାନ୍ତି। ସେହି ଭଗବାନଙ୍କ ପ୍ରେରଣାରେ ମୁନି ଋଷିଗଣ ଧ୍ରୁବ ମହାରାଜଙ୍କୁ ଉତ୍ସାହିତ କରିବା ନିମିତ୍ତ ସେଠାରେ ଆସି ପହଞ୍ଚିଲେ। ସେମାନେ ଧ୍ରୁବ ମହାରାଜଙ୍କୁ ଅଭୟବାଣୀ ଶୁଣାଇ କହିଲେ ଯେ ତାହାଙ୍କ ପାଇଁ କିଛି ବିପଦ ନାହିଁ କାରଣ ସେ ଭଗବତ ଚରଣାରବିନ୍ଦରେ ସମ୍ପୂର୍ଣ୍ଣ ରୂପେ ପ୍ରପନ୍ନ ହୋଇଅଛନ୍ତି। ଭାଗବତ କୃପାରୁ ଯଦି କୌଣସି ଭକ୍ତ କେବଳ ଭଗବାନଙ୍କ ଦିବ୍ୟ ନାମ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ମୃତ୍ୟୁ ସମୟରେ ଉଚ୍ଚାରଣ କରେ ତାହେଲେ ସେ ତତ୍କ୍ଷଣାତ୍ ଭୟଙ୍କର ମୃତ୍ୟୁ ସାଗରରୁ ଉତ୍ତୀର୍ଣ୍ଣ ହୋଇ ଚିଦାକାଶରେ ପ୍ରବେଶ କରିଥାଏ ଭଗବତ ଧାମ ଚାଲିଯିବ। ନାମରେ ଏତେ ଶକ୍ତି ରହିଛି। ପ୍ରଭୁପାଦ ମହାରାଜ ବହୁତ ବଡ଼ ବିସ୍ତାର ତାତ୍ପର୍ଯ୍ୟ ଦେଇଛନ୍ତି କିନ୍ତୁ ଆମେ ମୁଖ୍ୟ ତାତ୍ପର୍ଯ୍ୟରେ କହିଦେଲେ ଅନ୍ୟ ଆଚାର୍ଯ୍ୟମାନେ କ'ଣ କହିଛନ୍ତି ସେଇଟା ବୁଝିବା। ଏଇଠି ମୁଁ କହିବି ବିଶ୍ୱନାଥ ଚକ୍ରଠାକୁ କହିଛନ୍ତି ମୃତ୍ୟୁ ତରତି କିମ୍ କିଂ ଯକ୍ଷ ମାୟାଂ ତ୍ୱମ୍ ନ କରିଷ୍ୟତି। ଯକ୍ଷ ମାନେ ମାୟା କରିକି ଯୁଦ୍ଧ କରୁଥିଲେ ମାୟା କରିକି ପ୍ରକୃତ ଯୁଦ୍ଧ ନୁହେଁ ମାୟା ଯୁଦ୍ଧ କରିଥିଲେ। ତେଣୁ ବିଶ୍ୱନାଥ ଚକ୍ରଠାକୁ କହୁଛନ୍ତି ଯେ ଭଗବାନ ନାମ ଦ୍ୱାରା ଯେ ମୃତ୍ୟୁକୁ ତରିପାରିବେ କି ଯକ୍ଷ ମାୟାକୁ ତରିପାରିବେ ନାହିଁ ତାଙ୍କର ସେତିକି ନାରାୟଣ ଅସ୍ତ୍ର ସ୍ମାରୟା ମାସୁ ତାଙ୍କୁ ସ୍ମରଣ କରାଇଦେଲେ ତେଣୁ ନାରାୟଣ ଅସ୍ତ୍ରକୁ ସ୍ମରଣ କର ବା ନାରାୟଣ ଅସ୍ତ୍ର ବର୍ତ୍ତମାନ ନିକ୍ଷେପ କର ଏସବୁ ଯକ୍ଷମାନେ ନିପାତ ହେବେ ଏଇଭଳି ଭାବେ ସବୁ ଯକ୍ଷକୁ ସେ ବଦ୍ଧ କରିବେ। ଧ୍ରୁବ ମହାରାଜ ଜଣାପଡ଼ୁଛନ୍ତି ତାଙ୍କର କେହି ଆଉ କେହି ନଥିଲେ ଧ୍ରୁବ ମହାରାଜ ଏକୁଟିଆ ଯାଇଥିଲେ ଯୁଦ୍ଧ କରିବା ପାଇଁ ସୈନ୍ୟମାନେ ଏସବୁ କିଛି ନାହାନ୍ତି ବା ଜଣାପଡ଼ୁଛି ଯାହା ଥାଇପାରନ୍ତି ଯେହେତୁ ଜଣାପଡ଼ୁଛି ଏଇଭଳି ଭାବରେ ତେଣୁ ଯେଉଁ ନାରାୟଣ ଅସ୍ତ୍ର ଛାଡ଼ିକିରି ସବୁ ନିପାତ କରିଦେବେ ଯେତେ ଯକ୍ଷ ରହିଛି ବହୁତ ଯକ୍ଷ ହତ୍ୟା କରିବେ ଯକ୍ଷ ତାପରେ ତାପରେ ସବୁ ଯକ୍ଷମାନେ ଆସୁଛନ୍ତି ଯୁଦ୍ଧ କରିବା ପାଇଁ ଏଇଭଳି ଭାବେ ଅନେକ ଯକ୍ଷକୁ ହତ୍ୟା କରିବେ ଯକ୍ଷକୁ ଯେତେବେଳେ ହତ୍ୟା କରିବେ ତେଣୁ ତାଙ୍କର ଯେ ପିତାମହ ଯିଏକି ସ୍ୱୟଂଭୂ ମନୁ ସେ ଆସିକି ତାଙ୍କୁ କହିବେ ଧ୍ରୁବ ତୁ କ'ଣ କରୁଛୁ ଗୋଟିଏ ଯକ୍ଷ ତୋର ଭାଇକୁ ମାରିଲା ବୋଲି ତୁ ଲକ୍ଷ ଲକ୍ଷ ଯକ୍ଷକୁ ମାରିବୁ କିଏ କାହାକୁ ମାରୁଛି ତୁ ଭଗବତ ଭକ୍ତ ତୁ ତତ୍ତ୍ୱ ଜାଣିଛୁ କିଏ କାହାକୁ ମାରୁଛି ଭଗବତ ଉତ୍ତର ଭଗବାନ କହିଲେ ଜୟନ ମତି ହନ୍ତାନମ ଚେନ ମନ୍ୟତେ ହତମ ଉଭୌତୁ ନ ବିଜାନତୁ ନାଇଁ ହନ୍ତି ନ ମନ୍ୟତେ। ଯେଉଁମାନେ ଆତ୍ମା ସମ୍ବନ୍ଧ ଜ୍ଞାନ ଜାଣିଛନ୍ତି ସେମାନେ ଜାଣନ୍ତି ଯିଏ କହନ୍ତି ଜୟନ ମତି ହନ୍ତାରମ ଇଏ ହେଉଛି ମୋର ହତ୍ୟାକାରୀ ହନ୍ତାରମ ଯଶ୍ଚୈନ ମନନ୍ତ ହତମ ବା ଇଏ ମୋତେ ହତ୍ୟା କରିବ ହତ୍ୟା କରିବା ଆସିଛି ଉଭୌତ ନ ବିଜାଣନ୍ତ ଦୁଇ ଜଣ ଯାକ କେହି ଜାଣନ୍ତି ନାହିଁ ନାଇଁ ମହନ୍ତି ନ ଅନ୍ୟତି କିଏ କାହାକୁ ମାରୁତୁ ନାହାନ୍ତି କିଏ କାହାକୁ ମରୁନାହିଁ ମରୁ ଇଏ ହେଉଛି ଆତ୍ମତତ୍ଵ ଭଗବତ ଗୀତାରେ ଭଗବାନ କହିବେ କିଏ କାହାକୁ ମାରୁଛି ଏ କଥା କହିବେ ସ୍ୱାମୀ ମନ ତାଙ୍କୁ କହିବେ ଏବଂ ଇଏ ଯେଉଁ ଧ୍ରୁବଙ୍କର ବହୁତ କ୍ରୋଧ ଥିବ ସବୁ ଯକ୍ଷମାନଙ୍କୁ ହତ୍ୟା କରୁଥିବେ ତାଙ୍କ କ୍ରୋଧରୁ ଶାନ୍ତ ହୋଇଗଲେ ସିଏ ସବୁ ସାଙ୍ଗେ ସାଙ୍ଗେ କୁବେର ଆସି ପହଞ୍ଚିବେ କୁବେର ତାଙ୍କୁ ଦେବେ ବହୁତ ଖୁସି ହେଇଛୁ ତାଙ୍କ ଉପରେ ଏ ଯେଉଁ କ୍ରୋଧକୁ ଜଣେ ସମ୍ବରଣ କରିବା ଏତେ ସହଜ ନୁହଁ କିନ୍ତୁ ତାଙ୍କ ପିତାମହ ଯେତେବେଳେ କହିଲେ ତୁମେ କ୍ରୋଧ ସମ୍ବରଣ କର ସେ କ୍ରୋଧ ସମ୍ବରଣ କରିଦେଲେ ଧୁବ ଭଗବାନ ଭକ୍ତ ସିଏ କ୍ରୋଧ ସମ୍ବରଣ କରି ଯେମିତି କର୍ମା କୁର୍ମଙ୍ଗାନିକ ସର୍ବସ ଯେମିତି ଯେଉଁ ରହିଛି କୁର୍ମ କୁର୍ମ କହିଲେ କିଏ ଏ ଯେଉଁ ରହିଛି କଚ୍ଛପ କଇଁଚ କଇଁଚ ଯେତେବେଳେ ଦରକାର ହେବ ଇନ୍ଦ୍ରମାନଙ୍କୁ କାଢ଼ିବ ହାତ ଭାତ ସବୁ କାଢ଼ିକିରି ଇଏ କରିବ ମୁଖ ଫୁଖ କାଢ଼ିବ ନହେଲେ ପୁଣି ପିତୃ ପଳେଇଯିବ ସେଇଭଳି ଭାବେ ଭକ୍ତ ସେଇଭଳି ଭାବେ ଇନ୍ଦ୍ରିୟମାନଙ୍କୁ ସଂଯମ କରି ରଖିଥାନ୍ତି। ଧ୍ରୁବ ଦରକାର ପଡ଼ିଲା ସବୁ କ୍ରୋଧ ପ୍ରକାଶ କରିଥିଲେ କିନ୍ତୁ ଦରକାର ପଡ଼ିଲା ସେଥିରେ କ୍ରୋଧ ଶାନ୍ତ କରିଦେଲେ କୁବେର ସେଥିରେ ବହୁତ ଖୁସି ହେଇଗଲେ ତାଙ୍କୁ ବର ପ୍ରଦାନ କରିବା ପାଇଁ କହିଲେ ବର ଦେବା ପାଇଁ କହିଲେ ଧ୍ରୁବ ମହାରାଜ ବର ମାଗିବେ, ଏସବୁ ବହୁତ କଥା ରହିଛି। ତେଣୁ ଏସବୁ ବହୁତ କଥା ରହିଛି। ଏଠି ଜଣେ କହୁଛନ୍ତି ଯେଉଁ ରହିଛନ୍ତି, ଯେତେ ବଡ଼ ଯୋଦ୍ଧା ହେଲେ ମଧ୍ୟ ତାଙ୍କୁ ମଝିରେ ମଝିରେ ଏନକରେଜମେଣ୍ଟ ଦରକାର, ତାଙ୍କୁ ଟିକେ ଉତ୍ସାହ ଦେବା ଦରକାର, ମଝିରେ ମଝିରେ ଉତ୍ସାହ ଦେବା ଦରକାର। ଏମିତିକି ପ୍ରଭୁପାଦଙ୍କ ଭଳି ମଧ୍ୟ ଯେଉଁ ରହିଛନ୍ତି ଶୁଦ୍ଧ ଭକ୍ତ, ପ୍ରଭୁପାଦଙ୍କ ଭଳି କିଏ ହେଇପାରିବ, ତାଙ୍କୁ ମଧ୍ୟ ଏହି ଉତ୍ସାହ ମିଳିଥିଲା। ଯେତେବେଳେ ସେ କହୁଛନ୍ତି, ଯେତେବେଳେ ତାଙ୍କର ପୁସ୍ତକ ସବୁ ବିଶ୍ୱ ଚାରିଆଡ଼େ ପ୍ରସାରଣ ହେଲା, ଇଏ ହେଲା, ବିକ୍ରି ହେଲା, ସବୁ ଇଏ ହେଲା, ସେତେବେଳେ ସେ ଉତ୍ସାହିତ ହୋଇକରି ଆଉ ସବୁ ବହି ଲେଖିବା ଆରମ୍ଭ କଲେ, ଉତ୍ସାହ ତାଙ୍କର ଆସିଲା। ତେଣୁ ବିଭିନ୍ନ ସ୍ଥାନରେ ଏ କଥାଟି ମଧ୍ୟ କୁହାଯାଇଛି, ଏ ଶ୍ଳୋକର ଅର୍ଥ ବହୁତ ରହିଛି। ବ୍ରହ୍ମା ବ୍ରହ୍ମା ମଧ୍ୟ କଥା କହିଛନ୍ତି ନାରଦକୁ, ଜେଷାଂ ସେଷ ଭଗବାନ ଦୟେତନନ୍ତ ସର୍ବାତ୍ମନା ସିତ ପଦୋ ଯଦି ନିର୍ଗଲିକମ୍ ତେ ଦୁସ୍ତରାମ ତରନ୍ତି ଚ ଦେବ ମାୟା ନୈଷାଂ ମହାମିତି ସୁଶୃଗାଳ ଭ୍ୟାକ୍। ଉତ୍ତସ୍କନ୍ଦ ସପ୍ତମ ଅଧ୍ୟାୟରେ ବ୍ରହ୍ମା ନାରଦକୁ ବିଭିନ୍ନ ଭଗବାନଙ୍କର ଅବତାରମାନ ବିଷୟରେ ବର୍ଣ୍ଣନା କରିକିରି କହୁଛନ୍ତି ଅନ୍ତିମରେ, ଯେ ଭଗବାନ ତାହା ଉପରେ ଅନନ୍ତ ଯାହାକୁ ଦୟା କରିବେ, ଯିଏକି ସର୍ବାତ୍ମନା ସମସ୍ତଙ୍କ ଆତ୍ମା, ସେ ଯାହାକୁ କୃପା କରିବେ, ସେମାନେ ଏ ଦେବମାୟା ବା ମୃତ୍ୟୁକୁ ପାର ହୋଇଯାଇପାରିବେ। ଦୁସ୍ତରାମ ତରନ୍ତ ଦେବ ମାୟା ନୈଷା ମମହିତି ସୁଶୃଗାଳ ଭାଗ। କିନ୍ତୁ ଯେଉଁମାନେ ମମ ଅହମ୍, ଇଏ ମୋ ଶରୀର ବା ଇଏ ହେଉଛନ୍ତି ମୋର ବ୍ୟକ୍ତି, ଏହିଭଳି ଭାବେ ସୁଶୃଗାଳ ଭାଗ, ସୁଶୃଗାଳ ଭାଗ ମାନେ କୁକୁର ଆଉ ଏ ଯେଉଁ ରହିଛନ୍ତି ଘୁଷୁରୀ, ଏମାନଙ୍କ ଭଳି ବୁଦ୍ଧି ଯାହାର, ତାଙ୍କ ପ୍ରତି ଭଗବାନ କୃପା ହେବ ନାହିଁ। ଏଭଳି ଭାବରେ ଅନେକ ଶୋକ ଅଛନ୍ତି। ଏଇ ଧ୍ରୁବ ମହାରାଜ ମଧ୍ୟ ତାପରେ ନବମ ଅଧ୍ୟାୟରେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ଭଗବାନ ଯେତେବେଳେ ଆସିଗଲେ, ଆବିର୍ଭାବ ହୋଇଗଲେ, ସେହି ସମୟରେ ତାଙ୍କୁ ବାରଟି ଶ୍ଳୋକରେ ସ୍ତୁତି କରିଛନ୍ତି ଧ୍ରୁବ ମହାରାଜ। ଯାହାକୁ କୁହାଯାଏ ବେଦର ସାର, ଦ୍ୱାଦଶ ଆଦିତ୍ୟ ବୋଲି କୁହାଯାଏ। ବାର ଜଣ ଆଦିତ୍ୟ ରହିଛନ୍ତି, ଏମାନେ ବିଷ୍ଣୁ ହେଉଛନ୍ତି ଜଣେ ଆଦିତ୍ୟମାନ, ଅହମ୍ ବିଷ୍ଣୁ, ଆଦିତ୍ୟ ମହାନ ଭିତରେ ମୁଁ ହେଉଛି ବିଷ୍ଣୁ ବା ବାମନ ଦେବ। ସେ ହେଉଛି ଏଇ ଯେଉଁ ବାରଟି ଶ୍ଳୋକ କହିଛନ୍ତି, ତା ଦେହରେ ଗୋଟିଏ ଶ୍ଳୋକରେ ମଧ୍ୟ ସେ କଥା କହିଛନ୍ତି, ଭକ୍ତି ମୋହୋ ପ୍ରଭାତାଂ ତ୍ୱୟିମେ ପ୍ରସଙ୍ଗୋ ଭୂୟାଦ ଅନନ୍ତ ମହତା ମଳାଶୟାନାଂ ଜେନା ଦୋଷୋ ଉର୍ବଣ ଉର୍ବସନ ଭବାଧିନ୍ ନିଶ୍ଚେ ଭଗବତ ଗୁଣ କଥା ମୃତପାନ ମତ। ଏ ଭକ୍ତି ପ୍ରାର୍ଥନା କରିଛନ୍ତି ଧ୍ରୁବ, ସେ କହିଲେ ନାହିଁ ପ୍ରଭୁ ମୋତେ ଆଉ ଦିଅନ୍ତୁ ଧ୍ରୁବ ଲୋକ, ବରଂ ନିଜକୁ ଲଜ୍ଜିତ ହେଲେ ମୁଁ କାହିଁକି ଧ୍ରୁବ ଲୋକ କାମନା କଲି, ଆଉ ଚାହିଁଲେ ନାହିଁ ପ୍ରଭୁ ମୋର ଦରକାର ନାହିଁ ସେ ଧ୍ରୁବ ଲୋକ, ପ୍ରଭୁ ମୋତେ ଭକ୍ତି ଦିଅନ୍ତୁ। ଭକ୍ତି ମୁଁ ପ୍ରଭୁତାଂ ତ୍ୱୟିମେ ପ୍ରସଙ୍ଗୋ, ଭକ୍ତି କହିଲେ କ'ଣ ନା ଯେଉଁଥିରେ ଆମେ ଆପଣଙ୍କ କଥା ଶୁଣୁଥିବୁ, ଭକ୍ତି ମୁଁ ପ୍ରଭୁତାଂ ତ୍ୱୟିମେ ପ୍ରସଙ୍ଗୋ, ଆପଣଙ୍କ ବିଷୟରେ କଥା ଚାଲିଥିବ ଯେଉଁଠି, ଭୂୟାଦ ଅନନ୍ତ ମହତା ମଙ୍ଗଳା ଶୟାନା ଜିନାଂ ଦେଶ ଉର୍ବଣ ଉର୍ବସନ ଭବାବ୍ଧି। ଏ ଭଗବାନ କଥା ଶୁଣିକିରି ଏଭଳି ଆମେ ମତ ହେଇଯିବୁ, ଆମେ ଜାଣିପାରିବୁ ନାହିଁ କେତେବେଳେ ମୃତ୍ୟୁ ସାଗରକୁ ପାର ହେଉଛୁ, ଆମେ ଜାଣିପାରିବୁ ନାହିଁ। ଭଗବାନ କଥାରେ ଏତେ ରହିଛି, ମତତା ରହିଛି, ପ୍ରାର୍ଥନା କରିଛନ୍ତି ସବୁ, ବହୁତ କଥା ରହିଛି, ଆମେ କେତେ କହିବା। ଆଉ ଗୋଟେ ଶୋକ କହିକି ଆମ କଥା ବିଶ୍ରାମ ଦେବା, ବହୁତ ଶୋକ ଅଛନ୍ତି। ଆମେ ଶୁଣୁଥିଲେ ବ୍ରହ୍ମାଙ୍କର ପ୍ରାର୍ଥନା, ବ୍ରହ୍ମାଙ୍କର ପ୍ରାର୍ଥନା ନୁହଁ, ଏଇଟା ଶୁକଦେବ ଗୋସ୍ୱାମୀ କହୁଛନ୍ତି, ଯେଉଁ ଶ୍ଳୋକଟି ରହିଛି ଦଶମ ଚନ୍ଦ୍ର ଚଉଦ ଅଧ୍ୟାୟ ଅଠାବନ ଶ୍ଳୋକ, ସମାସିତା ଯେ ପଦ ପଲ୍ଲବ ପ୍ଲବମ ମହତ୍ ପଦଙ୍କୁ ନିଆଜ ସୋମୁରାରେ ଭବାନ ବୋଧେ ବର୍ଷ ପଦଂ ପରଂ ପଦଂ 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 ଯଦ୍ରିପଦାନ ତେସା। ଭଗବାନ ପାଦ ପଦ୍ମରେ ଆଶ୍ରୟ ନେଇଗଲେ ଆଉ କ'ଣ ଭୟ, ଏ ଭବସାଗର ଗୋଟେ ବର୍ଷା ଗୋବର୍ଷ ପାଦ ପଦ ହେଇଯିବ, ଗୋଟେ ବର୍ଷା ପାଦରେ ଯେତିକି ଗାଡ଼ ଜଳ ରହିଛି ସେଇଭଳି ହେଇଯିବ। ଏଇଭଳି ଭାବରେ ଭଗବାନ ଆମର ମହାତ୍ମାର ବହୁତ ରହିଛି, କିନ୍ତୁ ଆମର ସମୟ ହେଇଗଲା, ତେଣୁ ଆସନ୍ତାକାଲି ପଞ୍ଚମ ସ୍କନ୍ଧରେ ଶୁଣିବା କ'ଣ ଭଗବାନ ନାମର ମହାତ୍ମା ରହିଛି। ଏଇଭଳି ଭାବରେ ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ରହିଛି ଭଗବାନ ନାମର ମହାତ୍ମା। ତେଣୁ ସାରା ପୃଥିବୀରେ ଆଜି ଭଗବାନ ନାମର ମହାତ୍ମା ଚାଲିଛି, ତେଣୁ ଆମର ଇସ୍କନ ବୁର୍ଲା ତରଫରୁ ଆମକୁ ଏ ସୁଯୋଗ ମିଳିଲା, ଏଇ ଭଗବାନ ନାମ ବିଷୟରେ କଥା କହିଲେ, ଆପଣମାନଙ୍କୁ ବହୁତ ଧନ୍ୟବାଦ। ଆପଣମାନେ ମଧ୍ୟ ଧୈର୍ଯ୍ୟ ଧରିକି ଭଗବାନ କଥା ଶ୍ରବଣ କଲେ, ତେଣୁ ଆମର କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଗୌର ଭକ୍ତ କି ଜୟ ଗୋତ୍ର ମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।